ଶ୍ରୀମଦ୍ଭଗବତଗୀତା ସପ୍ତଶ୍ରଦ୍ଧା ଶ୍ଳୋକ ଏକ ଶ୍ରଦ୍ଧା ତ୍ରୟ ବିଭାଗ ଯୋଗ ଶ୍ରଦ୍ଧାର ତିନି ଭେଦ ଅନୁବାଦ ଯେ ଶାସ୍ତ୍ର ବିଧି ମତ୍ସ୍ୟ ଜଦନ୍ତେ ଶ୍ରଦ୍ଧାନ୍ଵିତା ତେଷାଂ ନିଷ୍ଠା ତୁଦା କୃଷ୍ଣ ସତ୍ୟମ ଆହୋରଜସ୍ତମ ଶ୍ରଦ୍ଧାନୁବାଦ ଅର୍ଜୁନ ଉବାଚ ଅର୍ଜୁନ କହିଲେ ଯେ ଯେଉଁମାନେ ଶାସ୍ତ୍ରବିଧି ବା ଶାସ୍ତ୍ର ନିର୍ଦ୍ଦେଶ ଉତ୍ସୃଜ୍ୟ ଲଙ୍ଘନ କରି ଜଜନ୍ତେ ଆରାଧନା କରନ୍ତି ଶ୍ରଦ୍ଧା ପୂର୍ଣ୍ଣ ଶ୍ରଦ୍ଧା ବା ବିଶ୍ୱାସରେ ଅନ୍ୱିତା ଅଧିକାରୀ ହୋଇ ତେଷାଂ ସେମାନଙ୍କର ନିଷ୍ଠା ବା ବିଶ୍ୱାସ ବା ନିଷ୍ଠା ତୁ କିନ୍ତୁ କା କି ପ୍ରକାର କୃଷ୍ଣ ହେ କୃଷ୍ଣ ସତ୍ୱମ ସତ୍ୱଗୁଣରେ ଆହୋ କୁହାଯାଏ ରଜ ରଜଗୁଣରେ ତମ ତମ ଗୁଣରେ ଶ୍ରବଣବାଦ ଅର୍ଜୁନ କହିଲେ ହେ କୃଷ୍ଣ ଯେଉଁ ବ୍ୟକ୍ତି ଶାସ୍ତ୍ର ନିର୍ଦ୍ଦେଶ ନ ମାନି ନିଜ ମନ ଇଚ୍ଛା ବା ନିଜ ଖୁସି ଅନୁଯାୟୀ ପୂଜା ବା ଆରାଧନା କରେ ସେ କି ପ୍ରକାର ଅଟେ ସେ ସତ୍ୟଗୁଣରେ ନା ରଜଗୁଣରେ ନା ତମ ଗୁଣରେ ଅବସ୍ଥାନ କରେ ଅର୍ଥାତ୍ ସେ କେଉଁ ଗୁଣରେ ଅବସ୍ଥାନ କରେ ଶ୍ରୀ ଗୋପାଳ ନାରାୟଣ କହୁଛନ୍ତି ଚତୁର୍ଥ ଅଧ୍ୟାୟର 39 ଶ୍ଳୋକରେ କୁହାଯାଇଛି ଯେ ଏକ ଶ୍ରଦ୍ଧାବାନ ବ୍ୟକ୍ତି ଏକ ନିର୍ଦ୍ଦିଷ୍ଟ ପୂଜାର ଏକ ନିର୍ଦ୍ଦିଷ୍ଟ ପ୍ରକାର ପୂଜା ବା ଆରାଧନା ପ୍ରତି ଶ୍ରଦ୍ଧା ବା ନିଷ୍ଠା ପ୍ରକାଶ କଲେ କ୍ରମଶଃ ସେ ଜ୍ଞାନ ଭୂମିକାକୁ ଉନ୍ନୀତ ହୁଏ ଏବଂ କ୍ରମେ ସର୍ବୋଚ୍ଚ ସିଦ୍ଧାବସ୍ଥା ଅର୍ଥାତ୍ ଶାନ୍ତି ଓ ସମୃଦ୍ଧିର ଅବସ୍ଥା ଲାଭ କରେ 16 ଅଧ୍ୟାୟରେ ଏହି ସିଦ୍ଧାନ୍ତ ପ୍ରକାଶ କରାଯାଇଛି ଯେ ଯେଉଁ ବ୍ୟକ୍ତି ଶାସ୍ତ୍ର ଅନୁସରଣ ନ କରେ ତାହାକୁ ଅସୁର କୁହାଯାଏ ଏବଂ ଯେ ଶ୍ରଦ୍ଧା ବା ବିଶ୍ୱାସ କରେ ଶାସ୍ତ୍ର ନିର୍ଦ୍ଦେଶକୁ ମାନେ ତାକୁ ଦେବତା କୁହାଯାଏ ବର୍ତ୍ତମାନ ଏହି ପ୍ରଶ୍ନ ଉଠୁଛି ଯଦି କେହି ଶାସ୍ତ୍ରରେ ନିର୍ଦ୍ଦିଷ୍ଟ କରାଯାଇନଥିବା କୌଣସି ବିଧି ବା ନିର୍ଦ୍ଦେଶ ଅନୁସରଣ କରେ ତାହାର ସ୍ଥାନ କେଉଁଠାରେ ଅର୍ଜୁନଙ୍କର ଏହି ସନ୍ଦେହକୁ କୃଷ୍ଣ ହିଁ ଦୂର କରିବେ ଯେଉଁମାନେ ମନ ମୁତାବକ ଏକ ଭଗବାନ ସୃଷ୍ଟି କରନ୍ତି ଅର୍ଥାତ୍ କୌଣସି ଏକ ଅଧିକ କ୍ଷମତା ସମ୍ପନ୍ନ ମାନବକୁ ଭଗବାନଙ୍କୁ ସ୍ୱୀକାର କରି ଏବଂ ତାଙ୍କଠାରେ ଶ୍ରଦ୍ଧା ବା ବିଶ୍ୱାସ ସ୍ଥାପନ କରି ତାଙ୍କୁ ପୂଜା କରନ୍ତି ସେମାନେ କେଉଁ ଶ୍ରେଣୀର ଅନ୍ତର୍ଗତ ସେମାନେ ସତ୍ୟଗୁଣାଶ୍ରୟୀ କିମ୍ବା ରଜଗୁଣାଶ୍ରୟୀ କିମ୍ବା ତମଗୁଣାଶ୍ରୟୀ ଅଟନ୍ତି ଏ ପ୍ରକାର ଲୋକେ ଜୀବନରେ ପରମଗତି ଲାଭ କରିପାରନ୍ତି କି ଏମାନଙ୍କ ପକ୍ଷରେ ପ୍ରକୃତ ଜ୍ଞାନ ଭୂମିକାରେ ଅବସ୍ଥାନ କରିବା ସମ୍ଭବପର କି ଏମାନେ ସର୍ବୋଚ୍ଚ ସିଦ୍ଧି ଲାଭ ସ୍ତରକୁ ନିଜକୁ ଉନ୍ନୀତ କରିପାରିବା ସମ୍ଭବ କି ଯେଉଁମାନେ ଶାସ୍ତ୍ରବିଧି ନିର୍ଦ୍ଦେଶ ମାନନ୍ତି ନାହିଁ କିନ୍ତୁ ନିଜ ମନ ମୁତାବକ ଏକ ବିଶ୍ୱାସରେ ବଶବର୍ତ୍ତୀ ହୋଇଥାନ୍ତି ଏବଂ ଅନ୍ୟ ଦେବତା ବା କିମ୍ବା କୌଣସି ଶକ୍ତିଶାଳୀ ମାନବ ପୂଜା କରନ୍ତି ସେମାନେ ସେମାନଙ୍କ ପ୍ରତିଷ୍ଠାରେ ସଫଳକାମୀ ହୁଅନ୍ତି କି ଅର୍ଜୁନ ବର୍ତ୍ତମାନ ଏହି କେତେକ ପ୍ରଶ୍ନ କୃଷ୍ଣଙ୍କୁ ପଚାରୁଛନ୍ତି ଓଂ ବିଷ୍ଣୁପାଦାୟ କୃଷ୍ଣପୃଷ୍ଠାୟ ଭୂଷଣ ଶ୍ରୀମଦେ ସ୍ୱାମୀ ମଣିପୁର ଭବାୟ ପ୍ରଭୁପାଦ ରସଦ୍ବାଣୀ ପ୍ରଚାର ନିରତା ତେଣୁ ଆଜି ଏହି ଶ୍ରୀ ସୀତାରାମ ଲକ୍ଷ୍ମଣଙ୍କୁ କୃଷ୍ଣ ବୁର୍ଲା କେନ୍ଦ୍ରରେ ଆମେ ସପ୍ତମ ଅଧ୍ୟାୟ ଭଗବଦ୍ଗୀତାର ପ୍ରଥମ ଶ୍ଳୋକ ଆରମ୍ଭ କରିବା ତେଣୁ ଆମକୁ ସୁଯୋଗ ମିଳିଲା ଭଗବଦ୍ଗୀତା କହିବା ପାଇଁ ଯଦିଓ ଆମର ଆଶା ନଥିଲା କୁହାଯିବ ଯାହା ହଉ ରାମଜୀଙ୍କ ପୂର୍ବରୁ ରାମଜୀ ସ୍ୱୟଂ ସମୟରେ ଏ ଭଗବଦ୍ଗୀତା ଶ୍ରବଣ କରିବେ ଭଗବାନ ଯଦି ସ୍ୱୟଂ କରନ୍ତି ତାଙ୍କ ପାଇଁ ସଙ୍ଗୀତ ଦାନ କରାଯାଏ ଜଗନ୍ନାଥ ମନ୍ଦିରରେ ଦୁର୍ଭାଇ ସିଂହ ମନ୍ଦିର ମଣ୍ଡପ ରହିଛି ସେଠି ସଙ୍ଗୀତ ଗାନ କରାଯାଏ ଭଗବାନ ଶ୍ରବଣ କରନ୍ତି ଭଗବାନ ସବୁ ଉପଭୋଗକାରୀ ତେଣୁ ଭଗବାନ ବିଶେଷ ଭାବରେ ଅନେକ କଥା ଶ୍ରବଣ କରନ୍ତି କିନ୍ତୁ ତାଙ୍କ ନିଜ କଥା ଶ୍ରବଣ କରିବାକୁ ସେ ବହୁତ ଭଲ ପାଆନ୍ତି ସେଥିପାଇଁ ଯେତେବେଳେ ଜଗନ୍ନାଥ ଯେତେବେଳେ ଏହି ପ୍ରଶ୍ନ ପଚାରିଥିଲେ ଯେ ଭଗବାନ କୃଷ୍ଣ ଦ୍ୱାରକାରେ ଥିଲାବେଳେ ଦ୍ୱାରକାରେ 16,108 ରାଣୀ ଅଛନ୍ତି ସମସ୍ତେ ଭଗବାନଙ୍କର ସେବା କରୁଛନ୍ତି ଜଣେ ଭଗବାନଙ୍କର କେମିତି 16,108 ରାଣୀ ସେବା କରିବେ ନା ଭଗବାନ ନିଜକୁ ବିସ୍ତାର କରିଛନ୍ତି 16,108 ଭିତରେ ଭଗବାନ ବିସ୍ତାର କରିଛନ୍ତି ତେଣୁ 16,108 ରାଣୀ ତାଙ୍କର ସେବା କରନ୍ତି ତାଙ୍କର ଅନେକ ଦାସଦାସୀ ଥିଲେ ମଧ୍ୟ ସେମାନେ ନିଜେ ଭଗବାନଙ୍କର ସେବା କରନ୍ତି କିନ୍ତୁ ଏତେ ସେବା ସତ୍ତ୍ୱେ ସେ ସବୁବେଳେ ବୃନ୍ଦାବନ କଥା ସ୍ମରଣ କରନ୍ତି ଗୋପି ଗୋପୀ ବୋଲି କୁହନ୍ତି ରାଧା ରାଧା ବୋଲି କୁହନ୍ତି ତେଣୁ ଦ୍ୱାରକାର ରାଣୀମାନେ ଚିନ୍ତା କଲେ ଏ କୃଷ୍ଣ ଭଗବାନ ସେ ବହୁତ ଛୋଟ ବୟସରେ ଥିଲେ ବୟସରେ ଥିଲେ ଏଗାର ବର୍ଷ ଭିତରେ ଥିଲେ ସେ ବୃନ୍ଦାବନରେ କିନ୍ତୁ ଆଜି ଏତେ ଶହେ ବର୍ଷ ହେଲେ ପରେ ମଧ୍ୟ ସେ ସେଇ ବୃନ୍ଦାବନ ସେ ଚିନ୍ତା କରୁଛନ୍ତି କଣ ସେ ସବୁ ଲୀଳା ହେଇଥିଲା ଭଗବାନଙ୍କର ତେଣୁ ଏ ଲୀଳାକୁ ଯେତେବେଳେ ପଚାରିଲେ ରୋହିଣୀ ମାଙ୍କୁ ରୋହିଣୀ ମା ସେସବୁ ବର୍ଣ୍ଣନା କରୁଥିଲେ ଦ୍ୱାରକାରେ ଆମ ସଭାଗୃହରେ ସେଇଠି ଦ୍ୱାରଦଶରେ ସୁଭଦ୍ରା ମା ରହିଥିଲେ ଜଗିଥିଲେ କୃଷ୍ଣ ବଳରାମ ଯେମିତି ନ ଭିତରକୁ ନ ଆସିବେ କାରଣ ସେ ଆସିଗଲେ ତାଙ୍କ କଥା କହିବାକୁ ଭଲ ଲାଗିବ ନାହିଁ କିନ୍ତୁ ଭଗବାନଙ୍କ କଥା ଏଭଳି କିନ୍ତୁ ଭଗବାନ କହନ୍ତି ନା ତିଷ୍ଠାନ ବୈକୁଣ୍ଠେ ଯୋଗୀ ନାମ ଦେହ ମଧ୍ୟ ଗାୟନ୍ତି ତତ୍ର ତିଷ୍ଠାନ ତେଣୁ ଭଗବାନଙ୍କ କଥା ଯେତେବେଳେ ଆରମ୍ଭ କଲେ ରୋହିଣୀମା ବଳ ବୃନ୍ଦାବନ କଥା କୃଷ୍ଣ ବଳରାମ ସେ ଆସି ସେଠି ପହଞ୍ଚିଗଲେ ଏବଂ କୃଷ୍ଣ ବଳରାମ ଏବଂ ମଝିରେ ସୁଭଦ୍ରା ରହି ସେ କଥା ଶ୍ରବଣ କରିକରି ତାଙ୍କର ଏହି ଜଗନ୍ନାଥ ରୂପ ହୋଇଯାଇଛି ମହାଭାବ ରୂପ ମହାଭାବ ପ୍ରକାଶ ଚକ୍ଷୁ ବିସ୍ଫାରିତ ହୋଇଯାଇଛି ହସ୍ତ ଆଉ ପାଦ ସବୁ ସଙ୍କୁଚିତ ହୋଇଯାଇଛି ଇଏ ହେଉଛି ଜଗନ୍ନାଥ ରୂପ ତେଣୁ ଭଗବାନ ତାଙ୍କ କଥା ଶୁଣିବାକୁ ବହୁତ ଭଲ ପାଆନ୍ତି ତେଣୁ ଯାହା ହଉ ଆଜି ରାମଜୀଙ୍କ କୃପାରୁ ଆଜି ତାଙ୍କର କଥା ସେ ରାମଜୀ ଯେତେବେଳେ ଆସିଥିଲେ ବାସୁଦେବ ରୂପରେ ରାମ ଲକ୍ଷ୍ମଣ ସୀତା ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଏମାନେ ସେଇ କିଏ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ସେଇ ବାସୁଦେବ ବସୁଦେବଙ୍କ ପୁତ୍ର କୃଷ୍ଣ ଯେତେବେଳେ ମହାଭାରତ ଯୁଦ୍ଧରେ ଅର୍ଜୁନଙ୍କୁ ଏହି ଜ୍ଞାନ ଦେଇଥିଲେ ସେ ଭଗବାନ ରାମଜୀ ଏହି ଜ୍ଞାନ ପ୍ରଦାନ କରିଛନ୍ତି ତାଙ୍କର କଥା ଆମେ କହିବା ତାଙ୍କର ସ୍ୱୟଂ ସମୟରେ ତେଣୁ ଏ ସୁଯୋଗ ଆମକୁ ପ୍ରଦାନ କଲେ ଯେହେତୁ ଆମର ଅସୁବିଧା ଥିଲା ମୁଁ ବେଳାବେଳେ ଆସିବା ପାଇଁ ଚାହୁଁଥିଲି ମୋର ସେତେବେଳେ ଫୋନ୍ ଆସିଗଲା ଆସିପାରିନଥିଲି ଭାବିଲେ ଆଜି ଗୀତାଗୁଡ଼ା ଦେଇହେବ ନାହିଁ କିନ୍ତୁ ରାମଜୀ ସାଙ୍କସନ୍ କରିଦେଇଛନ୍ତି ତେଣୁ ତାଙ୍କ କଥା ଆମେ କିଛି କହିବା ଯାହା ହେଉ ଏହି ଭଗବତ ଗୀତା ଯେଉଁ 18 ଅଧ୍ୟାୟ ଭଗବାନ କହିଛନ୍ତି ଅର୍ଜୁନକୁ ଏବଂ 3 ଭାଗରେ ବିଭକ୍ତ କରାଯାଉଛି ପ୍ରଥମ 6 ବିଭାଗକୁ କର୍ମଯୋଗ ବୋଲି କୁହାଯାଉଛି ମଝି ଯେଉଁ 7-12 ଏହି 6 ଅଧ୍ୟାୟକୁ ଭକ୍ତିଯୋଗ ବୋଲି କୁହାଯାଉଛି ଏବଂ ଅନ୍ତିମ ଯେଉଁ 13-18 ଏହି 6 ଅଧ୍ୟାୟକୁ ଭକ୍ତିଯୋଗ ବୋଲି ଜ୍ଞାନଯୋଗ ବୋଲି କୁହାଯାଉଛି ତେଣୁ ଜ୍ଞାନ ବିଷୟରେ ଏଠି କୁହାଯାଉଛି ସବୁ ସବୁ କଥା 18 ଅଧ୍ୟାୟରେ ମଧ୍ୟ ସଂକ୍ଷେପରେ କୁହାଯାଉଛି ସବୁ କଥା ତେଣୁ ଏଠି 4 ଅଧ୍ୟାୟରେ ଭଗବାନ କହିଥିଲେ ଯେ ଶ୍ରଦ୍ଧାବାନ ଲଭତେ ଜ୍ଞାନ ଯେଉଁମାନଙ୍କର ଶ୍ରଦ୍ଧା ରହିଛି ସେମାନେ ଜ୍ଞାନ ପ୍ରାପ୍ତ ହେବେ ଆଜି ଯେଉଁମାନେ କଥା ଶ୍ରବଣ କରୁଛନ୍ତି ତେଣୁ ସେମାନେ ତାଙ୍କର ଶ୍ରଦ୍ଧା ରହିଛି ସେଥିପାଇଁ ସେ କିଛି ଜ୍ଞାନ ପ୍ରାପ୍ତ ହେବେ ଯଦି ଶ୍ରଦ୍ଧା ନାହିଁ ତାହେଲେ ସେମାନେ ଜ୍ଞାନ ପ୍ରାପ୍ତ ହୋଇପାରିବେ ନାହିଁ ଜ୍ଞାନ ପ୍ରାପ୍ତର ଉପାୟ ହେଉଛି ଶ୍ରଦ୍ଧା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ଶ୍ରଦ୍ଧାବାନ ଲଭତେ ଜ୍ଞାନ ତତ୍ପର ସଦତେନ୍ଦ୍ରିୟ ଜ୍ଞାନ ଲବ୍ଧା କରାନ୍ତି ଅତିରେଣା ଅଧିଗଚ୍ଛନ୍ତି ତେଣୁ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଉଛନ୍ତି ସେମାନେ ଜାଣିବେ ପ୍ରକୃତିର ଶାନ୍ତି ପ୍ରାପ୍ତର ଉପାୟ ଜାଣିବେ ଯେଉଁମାନେ ଜ୍ଞାନ ପ୍ରାପ୍ତ ହେଲେ ସମସ୍ତେ ଶାନ୍ତି ଚାହୁଁଛନ୍ତି କିନ୍ତୁ ଶାନ୍ତି ପ୍ରାପ୍ତର ଉପାୟ ସେମାନେ ଜାଣିପାରୁନାହାନ୍ତି ସେମାନେ ଭାବୁଛନ୍ତି ଆମେ ଭୌତିକ ଅଗ୍ରଗତି କରି ବହୁତ ଟଙ୍କା ରୋଜଗାର କରି ବହୁତ ମାନ ସମ୍ମାନ ପ୍ରାପ୍ତ ହେଲେ ଆମେ ଶାନ୍ତି ପାଇବା କିନ୍ତୁ ସେଇଟା ଶାନ୍ତିର ଉପାୟ ନୁହେଁ ଭଗବାନ ଶାନ୍ତିର ଉପାୟ ଦେଇଛନ୍ତି କେମିତି ଜଣେ ଶାନ୍ତି ପ୍ରାପ୍ତ ହୋଇପାରିବ ଅନେକ ସ୍ଥାନରେ ଭଗବାନ କହିଛନ୍ତି ସେ କଥା ଶାନ୍ତି କେମିତି ଜଣେ ପ୍ରାପ୍ତ ହୋଇପାରିବ ବିଶେଷ ଭାବରେ 5 ଅଧ୍ୟାୟରେ 38 ଶ୍ଳୋକରେ ଭଗବାନ ସୀତା କହୁଛନ୍ତି ଯେ ଭକ୍ତାରାମ ଯଜ୍ଞ ତପସା ସର୍ବଲୋକ ମହେଶ୍ୱରମ ସୁହୃଦଂ ସର୍ବଭୂତାନାମ ଜ୍ଞାନ୍ତ ମାନ ଶାନ୍ତି ମୁଚ୍ଛତି ଏହି 3 ଜଣ ଜିନିଷ ଯେତେବେଳେ ଜାଣିଯିବ ତାର ସେ ଶାନ୍ତି ପ୍ରାପ୍ତ ହୋଇଯିବ କଣ ନା ଭଗବାନ ହେଉଛନ୍ତି ଉପଭୋଗକାରୀ ଭକ୍ତାରାମ ଯଜ୍ଞ ତପସା ସବୁକିଛିର ଯଜ୍ଞ ବା ସବୁକିଛି କାର୍ଯ୍ୟର ସବୁକିଛି ତପସ୍ୟାର ସବୁକିଛି ପରିଶ୍ରମର ଆମେ ଭାବୁଛେ ଉପଭୋଗକାରୀ ଆମେ ଫଳ ପ୍ରାପ୍ତ ହେବା ତେଣୁ ଆମେ ଶାନ୍ତି ପାଉନି ଯେତେବେଳେ ଜାଣିବା ଯେ ସବୁକିଛିର ଉପଭୋଗକାରୀ ହେଉଛନ୍ତି ଭଗବାନ ସେତେବେଳେ ଆମେ ପ୍ରକୃତ ଶାନ୍ତି ପ୍ରାପ୍ତ ହେବା ତେଣୁ ଦ୍ୱିତୀୟ ଉପାୟ ହେଉଛି କ'ଣ ନା ଏଇ ଯେଉଁ 3 କାରଣ ରହିଛି ଗୋଟିଏ କାରଣ ହେଲା ଏଇଟା ଦୁଇଟା ଦ୍ୱିତୀୟ ଇଏ ହେଉଛି କ'ଣ ଦ୍ୱିତୀୟ କଥା ହେଉଛି ଯେ ସର୍ବଲୋକ ମହେଶ୍ୱରମ୍ ଭଗବାନ ହେଉଛନ୍ତି ସବୁକିଛିର ମାଲିକ ଈଶ୍ୱର ବା ନିୟନ୍ତ୍ରଣକାରୀ ସବୁକିଛିର ହେଉଛନ୍ତି ସିଏ ଆମେ ନିଜକୁ ମାଲିକ ବି ଭାବୁଛେ ବା ଆମେ ନିଜକୁ ନିୟନ୍ତ୍ରଣକାରୀ ବି ଭାବୁଛେ ତେଣୁ ଆମେ ଶାନ୍ତି ପ୍ରାପ୍ତ ହୋଇପାରୁନି ଆଉ ଗୋଟିଏ କାରଣ ହେଉଛି ଅଶାନ୍ତିର ଆଉ ଗୋଟିଏ କାରଣ ହେଉଛି ଯେ ଆମେ ଜାଣିନେ ଭଗବାନ ହେଉଛନ୍ତି ଶ୍ରୁତଂ ସର୍ବଭୂତାନାଂ। ଆମେ ଭାବୁଛେ ଏମାନେ ମୋର ବନ୍ଧୁ, ଏମାନେ ଆମକୁ ସାହାଯ୍ୟ କରିବେ, ଆମର ପିଲାମାନେ, ଆମର ପିତାମାତା, ଆମର ଜ୍ଞାତି କୁଟୁମ୍ବ, ଆମର ବନ୍ଧୁବାନ୍ଧବ, ଏମାନେ ଆମକୁ ସାହାଯ୍ୟ କରିବେ। କିନ୍ତୁ ଯେତେବେଳେ ଆମେ ଜାଣିବା ଯେ ପ୍ରକୃତରେ ଭଗବାନ ହେଉଛନ୍ତି ଆମର ସୁଧନ, ଆମର ପ୍ରକୃତ ବନ୍ଧୁ ଭଗବାନ, ଏଇ ତିନୋଟି ଜିନିଷ ଯେଉଁମାନେ ଜାଣିଯିବେ ସେମାନେ ଶାନ୍ତି ପ୍ରାପ୍ତ ହେବେ। ଏ ଶାନ୍ତିର ସୂତ୍ର ଭଗବାନ ଦେଇଛନ୍ତି। ଯାହା ହେଉ, ଏଇ କଥା ଭଗବତ ଗୀତା ଚତୁର୍ଥ ଅଧ୍ୟାୟ ଯେତେବେଳେ କହିଲେ ଶ୍ରଦ୍ଧାବାନ ଭଗତେ ଜ୍ଞାନ, ପୁଣି ଷୋଡ଼ଶ ଅଧ୍ୟାୟରେ ଯେତେବେଳେ ଭଗବାନ କହୁଛନ୍ତି ଷୋଡ଼ଶ ଅଧ୍ୟାୟର ଜ୍ଞାନ କହୁଛନ୍ତି ଅର୍ଜୁନକୁ, ସେତେବେଳେ ଦୈବାସର ବିଭାଗରେ କହୁଛନ୍ତି, ଅନ୍ତିମରେ କହିଲେ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତି। ଦୁଇଟି କଥା କହିଲେ ଯେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ ନ କରି କାର୍ଯ୍ୟ କରିବେ ସେମାନେ କେବେ ହେଲେ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ। ଯହ ଶାସ୍ତ୍ରବିଧି ମୁତ୍ସୁର୍ଯ୍ୟ ବର୍ତ୍ତନ୍ତେ କାମକାରତ ନ ସେ ସିଦ୍ଧି ନ ଆପଣତି ନ ସୁଖମ୍ ନ ପରାଙ୍ଗତି। ତିନିଥର ନାଁ କହିଲେ, ଗୋଟିଏ ଥର ନାଁ କହିଥିଲେ ବି ହୋଇଥାନ୍ତା, କିନ୍ତୁ ତିନିଥର ନାଁ କହିଲେ ମାନେ ନିର୍ଦ୍ଦିଷ୍ଟ ନିଶ୍ଚିନ୍ତ ଭାବରେ ସେଥିରେ କୌଣସି ସନ୍ଦେହ ନାହିଁ। ନ ସିଦ୍ଧି ନ ସେ ସିଦ୍ଧି ମହାପ୍ରତି ନ ସିଦ୍ଧି ପ୍ରାପ୍ତ ହୋଇପାରିବେ ନାହିଁ, ସୁଖ ପ୍ରାପ୍ତ ହୋଇପାରିବେ ନାହିଁ, ଆଉ ଶ୍ରେଷ୍ଠ ଗତି ବା ପରମ ଲକ୍ଷ କଥା କ'ଣ କହିବା। ତେଣୁ ଶାସ୍ତ୍ରବିଧି ଅନୁସରଣ କରି ସେଥିପାଇଁ ତାପରେ ଶ୍ଳୋକ କହିଲେ ଅନ୍ତିମ ଶ୍ଳୋକ ଷୋହଳ ଅଧ୍ୟାୟ ତିନି ଶ୍ଳୋକ ଯେ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟ ବିଭକ୍ତୁ। କୋଉଟା କାର୍ଯ୍ୟ କୋଉଟା କରିବା କଥା, କୋଉଟା ଅକାର୍ଯ୍ୟ କୋଉଟା କରିବା କଥା ନୁହଁ, ଶାସ୍ତ୍ରବିଧି ଅନୁସାରେ କରିବା। ଲକ୍ଷ ଲୋକ କହିଲେ ଯେ ଇଏ ଭଗବାନ ବୋଲି ଆମେ ମାନିଯିବା ତା ନୁହଁ, ଶାସ୍ତ୍ର ପ୍ରମାଣ ଅଛି କି? ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଆମର ପ୍ରମାଣ। ଯାହା ସାଧୁ କହିବେ ସେ ଶାସ୍ତ୍ରରୁ ହିଁ କହିବେ ଏବଂ ଗୁରୁ ମଧ୍ୟ ସେ କଥା କହିବେ। ଏ ତିନୋଟି ଯେତେବେଳେ ଠିକ ହେଇଗଲା ତାକୁ ବୁଝିବାକୁ ପଡ଼ିବ ଏଇଟା ଠିକ। ଇଏ ହେଉଛି ମାନେ କଥାଟା ଠିକ ନାହିଁ ଜାଣିବାର ଉପାୟ ହେଉଛି ଏଇଟା। ତେଣୁ ଭଗବାନ ଚିନ୍ତା କରିବେ ତସ୍ମାତ୍ କାହିଁ କହିଲେ ନା ଷୋହଳ ଅଧ୍ୟାୟ ଚବିଶ ଷୋହଳ ଅଧ୍ୟାୟରେ ଯେଉଁ ବାଇଶ ତେଇଶଟି ଶ୍ଳୋକ ଅଛନ୍ତି ସେ ସବୁ ଶ୍ଳୋକରେ କୁହାଗଲା ଶାସ୍ତ୍ର ଅନୁସାରେ କାର୍ଯ୍ୟ କଲେ କ'ଣ ହେବ, ଶାସ୍ତ୍ର ଅନୁସାରେ କାର୍ଯ୍ୟ ନ କଲେ କ'ଣ ହେବ। ଦେବତାମାନେ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରୁଥିବାରୁ ସେମାନେ କ'ଣ, ସେମାନେ ଏ ଭୌତିକ ଜଗତରୁ ମୁକ୍ତି ପାଇବା ପାଇଁ ଉପାୟ ପ୍ରାପ୍ତ ହେଉଛନ୍ତି। ସେଇଟା ଦୈବଗୁଣ ହେଉଛି ଦୈବୀ ସମ୍ପଦ ବିମୋକ୍ଷାୟ। ଦୈବୀ ସମ୍ପଦ ଯେଉଁମାନେ ଗ୍ରହଣ କରିବେ ବା ପ୍ରାପ୍ତ ହେବେ ବା ଚେଷ୍ଟା କରିବେ ଗ୍ରହଣ କରିବା ପାଇଁ, ସେମାନେ ଏ ଭୌତିକ ଜଗତରୁ ଉଦ୍ଧାର ପାଇବା ପାଇଁ କ'ଣ ଯୋଗ୍ୟ ହେବେ, ଦୈବୀ ସମ୍ପଦ ବିମୋକ୍ଷାୟ। ନିବନ୍ଧାୟ ଶ୍ରୀମତା, ଯେଉଁମାନେ ଅସୁର ଗୁଣ ସବୁ ଗ୍ରହଣ କରିବେ ଏଇଟା କରିବା କଥା ନୁହଁ, ସେମାନେ କରୁଛନ୍ତି। ପ୍ରଭୃତି କେ ନିବୃତ୍ତି କେ ଜନା ନ ବିଦୁରାସୁରା, କୋଉଥିରେ ପ୍ରଭୃତ ହେବା କଥା କୋଉଥିରେ ନିବୃତ୍ତ ହେବା କଥା ଅସୁରମାନେ ସେମାନେ ଜାଣନ୍ତି ନାହିଁ। ତେଣୁ ସେମାନେ ବନ୍ଧ ବହୁତ ଜଗତରେ ବନ୍ଧେଇକି ରହିବେ। ନିବନ୍ଧାୟା ଶ୍ରୀମତା ମାନେ ଭଲ ଭାବରେ ସେମାନେ ବନ୍ଧା ହେଇକି ରହିବେ, ବନ୍ଧା ହେଇକି ରହିବାର ଉପାୟ ରହିଛି। ଶାସ୍ତ୍ର ବିଧି ଗ୍ରହଣ ନ କରି କାର୍ଯ୍ୟ କରିବେ ତାହେଲେ ବହୁତ ଜଗତରେ ବନ୍ଧନର କାରଣ ହେବ। ପ୍ରଭୃତି ଯେଉଁମାନେ ଅଶୁଭ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏହି ଭୌତିକ ଜଗତରେ ବନ୍ଧନ ହେବାର ସବୁ କାର୍ଯ୍ୟ କରୁଛନ୍ତି। ତେଣୁ ଅନ୍ତିମରେ ଭଗବାନ କହିଲେ ତସ୍ମାତ୍ ଅର୍ଜୁନ ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ, ଆମେ ଯେଉଁ କାର୍ଯ୍ୟଟା କରିବା ବା କେଉଁଟା କରିବା ନାହିଁ ଏଇଟା କେମିତି ଜାଣିବା ନା ଶାସ୍ତ୍ର ଅନୁସାରେ। ତସ୍ମାତ୍ ଶାସ୍ତ୍ର ପ୍ରମାଣନ୍ତେ କାର୍ଯ୍ୟା କାର୍ଯ୍ୟ ବ୍ୟକ୍ତୁ, କେଉଁଟା କରିବା କେଉଁଟା କରିବା କଥା ନୁହଁ, ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। କେଉଁଟା ବିଧି କେଉଁଟା ନିଷେଧ ଏସବୁ ବର୍ଣ୍ଣନା କରାଯାଇଛି, ବିଧି ନିଷେଧ ଯେତେ ବହୁତ ଶାସ୍ତ୍ର ରହିଛି, ବହୁତ ଶାସ୍ତ୍ରରେ ବହୁତ ବିଧି ରହିଛି, ବହୁତ ନିଷେଧ ରହିଛି, କେଉଁଟା କରିବ କେଉଁଟା କରିବା କଥା ନୁହଁ। କିନ୍ତୁ ଗୋଟିଏ ସୂତ୍ର ଭଗବାନ ଦେଲେ, ଗୋଟିଏ ଶାସ୍ତ୍ର ପ୍ରମାଣ ଦେଲେ ଭଗବାନ, ଏଇଟାକୁ ଯଦି ଜାଣିଯିବା ଆମେ ତାହେଲେ ଆମେ ସବୁକିଛି ଜାଣିଯିବା। କ'ଣ ସେଇଟା, କେଉଁଟା କରିବା କଥା କେଉଁଟା କରିବା କଥା ନୁହଁ, ଗୋଟିଏ ଶ୍ଳୋକରେ ସେଇଟା ସବୁକିଛି ଜାଣିଯିବୁ। ଜାଣିବୁ କ'ଣ ନା ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ, ସବୁବେଳେ ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିବା କଥା, ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ ଏବଂ ବିସ୍ମର୍ତ୍ତବ୍ୟ ନ ଦାତୁଚିତ, ସବୁବେଳେ ସ୍ମରଣ କରିବା, କେବେ ହେଲେ વિસ્મરણ કર્યા અને ભગવાન કેવાય ભૂલીજવા નહીં, સબળ મન એટલે કેવાય ભૂલીજવા નહીં. તેનું સર્વ વિધિ નિષેધાશ્યુ એકાયો એવ કિંકર, જેતે વિધિ રહીચી જેતે નિષેધ રહીચી, અનેક શાસ્ત્ર રહીચી અનેક કથા રહીચી, આમે તો સબુ કિછી જાણીપાર્યા નહીં. કિંતુ જદી એતિકી જાણીબા જે સ્મર્તવ્ય સત્તમ વિષ્ણુ ભગવાન હરે કૃષ્ણ 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 હરે હરે, હરે રામ હરે રામ 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 હરે, એવી ગોટી કથા જાણીબા. સબુબળે ભગવાનકુ સ્મરણ કરવા સ્મર્તવ્ય, તાંકુ સ્મરણ કરવા ઉચિત. એવું વિસ્મર્તવ્ય કેબે હેલે તાંકુ ભૂલીવા ઉચિત નહીં, ન જાત ઉચિત કેબે હેલે ભૂલીવા કથા નુહ. તાહલે જેતે વિધિ નિષેધ સબુ શાસ્ત્રમાં રહીચિ એતયો એવ કિંકર, એઇ ગોટી સૂત્ર સમજતે અધીને રહી તાર કિંકર રહી. તેણુ ભગવાન કહેલે તસ્માત શાસ્ત્ર પ્રમાણંતે, શાસ્ત્ર પ્રમાણ અનુસારે આમે બુઝવા કોટા કાઢવા કથા કોટા કરવા કથા નુ કાર્ય કાઢી ગયું. જ્ઞાતા શાસ્ત્ર વિધાન કર્મ કર્તુ મિહાસિ, આમે જો જાણીવા એઇભળી ભાવે શાસ્ત્ર નિર્દેશ રહીચી, સાધુમાને એ કથા કહુંચ ગુરુ મધ્ય સે કથા કહુંચ, તાહલે આમે સે અનુસારે કાર્ય કરવા. ષોડશ અધ્યાય અંતિમરે ભગવાન સિદ્ધાંત કરે. તેણુ સપ્તદશ અધ્યાય જે શ્રદ્ધા ત્રય વિભાગ જોગ ભૌતિક જગતરે જહા કિછી દેખુચે સબુ તિનોટી ગુણ દ્વારા નિયંત્રિત હોય, સત્ય રહે તમ ત્રિગુણ. તેણુ દ્વિતીય અધ્યાયરુ આરંભ કરી સપ્તદશ અધ્યાય પર્યંત એ ત્રિગુણ વિષયરେ કહાયાઉછે. ત્રિગુણ્ય વિષય વેદાન ત્રિગુણ ભવાર્જન દ્વિતીય અધ્યાય ભગવાન કહીલે. તેણુ સબુ અધ્યાયરେ કિછ ના કિછ ભાવરେ ભગવાન એ ગુણ વિષયરେ કહુચ્છନ୍ତି. તેણુ સપ્તદશ અધ્યાયરେ શ્રદ્ધા ત્રય વિષયରେ વર્ણના કરાયેલ, શ્રદ્ધા તીન પ્રકાર શ્રદ્ધા રહીચી, સાત્વિક શ્રદ્ધા પ્રાસિક શ્રદ્ધા તામસિક શ્રદ્ધા, જયારે જો ગુણ પ્રભાવ રહીચ સેવિયાર શ્રદ્ધાતા રહીચ. તેણુ અર્જુન મનરେ પ્રશ્ન આસલા જે જેમાને શાસ્ત્રવિધિ ગ્રહણ કરુના જળ શાસ્ત્રવિધિ નિશ્ચય બર્તતે સેમાને કામ કરુચ્છନ୍ତି ବିଭିନ୍ନ କାର୍ଯ୍ୟ କରୁଛନ୍ତି କିନ୍ତୁ ଶାସ୍ତ୍ର ଅନୁସାରେ କରୁନାହାନ୍ତି ଯାହା ଶାସ୍ତ୍ରବିଧି ନିଶ୍ଚୟ ବର୍ତ୍ତମାନ କାମ କରନ୍ତି ଯାହା ଶାସ୍ତ୍ରବିଧି ନିଶ୍ଚୟ ଜଗନ୍ତେ ଶ୍ରଦ୍ଧାନ୍ତା ଜଜତ କରନ୍ତି ବା ବିଭିନ୍ନ କାର୍ଯ୍ୟ ଯେଉଁ ସବୁ କରନ୍ତି ତେଣୁ ତେଷା ନିଷ୍ଠା କୃପା କୃଷ୍ଣ ତାଙ୍କର କ'ଣ କିଭଳି ଭାବେ ଶ୍ରଦ୍ଧା ନିଷ୍ଠା କିଭଳି ଭାବେ ସତମ ଆହୋ ରଜତମ ମନୁଷ୍ୟ ଶାସ୍ତ୍ରିକ ଶ୍ରଦ୍ଧା ନା ଆଦେଶିକ ଶ୍ରଦ୍ଧା ନା ତାମସିକ ଶ୍ରଦ୍ଧା. ତେଣୁ ଏ ପ୍ରଶ୍ନର ଉତ୍ତର ଯେଉଁ ଭଗବାନ ଦେବେ ଏଇଟା ପର ଦେବେ, କିନ୍ତୁ ପ୍ରଥମେ କହିବେ ଯେଉଁମାନେ ଶାସ୍ତ୍ରବିଧି ଅନୁସରଣ କରି କରୁଛନ୍ତି ତାଙ୍କର କି ଶ୍ରଦ୍ଧା, ଉତ୍ତର ଦେବେ ଭଗବାନ. ତେଣୁ ସାଧାରଣତଃ ଏଇଟା ଆମେ ପରେ ଶୁଣିବା. ତେଣୁ ଏଇ ଯେଉଁ ଅର୍ଜୁନ ଯେଉଁ ପ୍ରଶ୍ନ ପଚାରିଲେ ଏଇଟା ହେଉଛି ପ୍ରକୃତରେ ଜଣେ କାର୍ଯ୍ୟ କରିବା ପୂର୍ବରୁ ଏଇଟା ବୁଝିବା କଥା. ଆମ ଶିଶୁ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଗୋଟେ କଥା କହନ୍ତି, କ'ଣ ନା ଜଣଙ୍କର ପିତା ଯେଉଁ ବିବାହ ଘରରେ ଗୋଟେ ଘରେ ତାଙ୍କର ବିବାହ ଘରରେ କ'ଣ କରିଥିଲେ ନା ଗୋଟେ ବିରାଡ଼ି ବହୁତ ଉତ୍ପାଦ କରୁଥିଲା, ତେଣୁ ସେ ବିରାଡ଼ିଟିକୁ ଆଣିକରି ଗୋଟେ ପଚାରେ ତଳେ ଘୋଡ଼େଇକି ରଖିଦେଇଥିଲେ. ବିବାହ ସମ୍ପନ୍ନ ହେଲା ପରେ ବିରାଡ଼ିଟିକୁ ଛାଡ଼ିଦେଲେ, କାହିଁକିନା ବିରାଡ଼ି ବହୁତ ଉତ୍ପାଦ କରୁଥିଲା, ଯଜ୍ଞ କାର୍ଯ୍ୟରେ ବହୁତ ବାଧା ଦେଉଥିଲା. ତେଣୁ ତାଙ୍କର ପିଲାମାନେ ଯେତେବେଳେ ହେଲେ ତାଙ୍କର ପିଲାମାନେ ବିବାହ ହେବ, ତେଣୁ ତାଙ୍କ ପିତାମାତା ମନେ ପଡ଼ିଲା ଆରେ ଆମର ବିବାହ ବେଳେ ଆମର ବାପା ଗୋଟେ ବିରାଡ଼ି ଆଣିକି ରଖିଥିଲେ, ଗୋଟେ ପାଚେରୀ ରଖିଥିଲେ, ତେଣୁ ଗୋଟେ ବିରାଡ଼ି ଖୋଜିବାକୁ ପଡ଼ିଲା, ବିରାଡ଼ି ଆଣିକି ରଖିଲେ ତାପରେ ବାହାଘର ହେଲା. ତେଣୁ ବିରାଡ଼ି ଆସିଲେ ଏଟା କ'ଣ ଶାସ୍ତ୍ର ଅନୁସାରେ ଆସିଛି ନା ଶାସ୍ତ୍ରବିଧି ଉଲ୍ଲଂଘନ କରି ଆସିଛି, ଏ କଥାରେ ସେମାନେ ବୁଝିପାରନ୍ତି ନାହିଁ. ପାରମ୍ପରିକ ଭାବେ ଯେତେବେଳେ ଭଗବାନ ଯେତେବେଳେ ବୃନ୍ଦାବନ ଲୀଳା କରୁଥିଲେ ସାତ ବର୍ଷ ହୋଇଥିଲା ତାଙ୍କୁ, ସେହି ସମୟରେ ତାଙ୍କର ପିତା ଆନନ୍ଦ ମହାରାଜ ଏବଂ ଅନ୍ୟ ଲୋକମାନେ ସେଇ ଇନ୍ଦ୍ରଯଜ୍ଞ ଆରମ୍ଭ କରିଥିଲେ. ଇନ୍ଦ୍ରଯଜ୍ଞ ଅବଶ୍ୟ ଦେବତାମାନଙ୍କୁ ପୂଜା ମନା କରାଯାଇ ନାହିଁ, ଭଗବତ ଗୀତା ତୃତୀୟ ଅଧ୍ୟାୟରୁ ଆରମ୍ଭ କରି ଦେବତାମାନଙ୍କ ବିଷୟରେ କୁହାଯାଇଛି ଦେବତା ପୂଜା କରିବା. ଅନେକ ଭଗବାନ ମଧ୍ୟ ଏକଥା କହିଛନ୍ତି ଯେଉଁମାନେ ଯେଉଁମାନେ ଦେବତାମାନଙ୍କ ଦ୍ୱାରା ଯେଉଁ ଅର୍ପିତ ହେଉଛି ସେସବୁ ଗ୍ରହଣ କରନ୍ତି, ତାକୁ ଅର୍ପଣ ନକରି ଗ୍ରହଣ କରନ୍ତି, ସେମାନେ ଚୋର ବୋଲି କୁହାଯିବ.
देवान भावयता नैना ते देवा भावयन्तु परस्पर भावयन्तु स्थिरं परम अभाप्सुत इष्टान भगवान जो देवा जजन्ते श्रद्धान्विता इष्टान भगवान जो देवा जो मुक्ते स्थिने बसे देवता माने जो हम प्रदान करछन्ती वायु देवता वायु प्रदान करछन्ती अग्नि देवता अग्नि प्रदान करछन्ती एसबु तांके जदि आमे किछि अर्पण न करि सेटा ग्रहण करबा ताले सेमन चोर मिल पारिबो चुक्तधर भगवान कहिले तेणु देवता पूजा विधि अनुसार करिबा कथा विधि अनुसार केमिति देवता पूजा कराइब सेटा ब्रह्मा तांके ब्रह्म संहिता कहिछन्ती देवता पूजा विषय ब्रह्मा के पूजा कराइब शिवंकर के पूजा कराइब दुर्गा के पूजा कराइब मई गगन अंबु मरुदी से सबकि पूजा कराइब सीधा ब्रह्मा तक ब्रह्म संहिता कहते विधि अनुसार करा किंतु नंद महाराज जो करते विधि अनुसार कर भावते इंद्र हो सबकि आम जदि यज्ञ इंद्र संतुष्ट न करवा तो इंद्र आपको देवे ना जल प्रदान करे ना ये विवाह कहते भगवान से बंद करदे इंद्र यज्ञ बंद करदे भगवान से कथा से प्रश्न किसी पचारे तुम जो यज्ञ कर शास्त्र अनुसार कर कि तेणु जहा भगवान से बंद करदे इंद्र यज्ञ बंद करदे इंद्र क्रोध आसगला तेणु ब्रज को नष्ट जो भौतिक जगत ध्वंस हम से समय संवर्तक मेघ आसी शहे वर्ष काल वर्षा हम प्रथम शहे वर्ष काल वर्षा हम ना तेणु सबकि सुखीकर नष्ट तापर शहे वर्ष काल वर्षा हम सबकि प्रलय जल आसीज तेणु ये सृष्टि ध्वंस समय संवर्तक वृष्टि हुए तेणु से ही वृष्टि को आज्ञा कले इंद्र जा ब्रज को ध्वंस करदेव तेणु जो आसिले संवर्तन मेघ मरु वायु देवता आसिले इंद्र मत वज्र सहित सब आसिले ब्रज को ध्वंस करने आसगले भगवान कौन कले छता खोलदेले केशीपाल छता बर्षार रक्षा पाया केशीपाल छता व्यवहार करे भगवान छता खोलीदे गोवर्धन को टेकदेले बाम हाथ कालिया धरले सात दिन धरी धरले इंद्र जिते चेष्टा कले संवर्त मेघ जिते वर्षा था सब छाड़े एवं गोवर्ण देवता बहुत चेष्टा कले गवर्ण में उड़ाइप सबकि किंतु ब्रजर किसी क्षति है ना कहने पुराण वर्णना कर थरे पार्वती देवी मन दुख कर जे आम खाली शिवजी सब खाली तपस्या कर तपस्या रोचा आ गृहस्थ आश्रम रही धर्म जे अतिथि मान सत्कार ब्राह्मण पूजन करवा ब्राह्मण पूजन करवा जिस आम कि करूने तेणु शिवजी को बहुत अनुरोध कले कह अंतर लगे कि ब्राह्मण को गोटे मजे गोटे दिन खाया दवा शिवजी आम इस जिन पसना आमे भगवान चिंता रही भगवान भगवान कथा कीर्तन कर सब शिवजी तेणु से सब तुम झंझट पसना ये मना कर किंतु पार्वती बहुत अनुरोध कला शिवजी कह ठीक अच्छे मुझे गोटे ब्राह्मण को डाकुची तुम्हें जब तक ठीक भाव खाया देदेव तापर आउ अन्य ब्राह्मण मान डाक दुर्गा देवी पार्वती समस्त खाद्य अन्नपूर्णा से सबको खाद्य दौर सी कह गोटे ब्राह्मण मैं खाया दे पारे तेणु शिवजी स्मरण कले अगस्त्य ऋषि को अगस्त्य ऋषि देखी सात समुद्र को पान करदे नहीं कि डाकिले अगस्त्य ऋषि आसिले तेणु पार्वती देवी बहुत रंजन कले बहुत प्रकार पूरी प्रकार खिचड़ी कर बहुत प्रकार खाद्य खाद्य कर बहुत प्रकार खाद्य कर दे कि जिते देला अगस्त्य ऋषि सब आला सब सर जिते रोसे कले बता अगस्त्य ऋषि खाई से तेणु पार्वती चिंता करदेला कौन कर शिवजी कहले ना आर खाई दे हम ना तुम कि गोटे व्यवस्था कर शिवजी कह प्रथम कहती तुम्हें जिन पसना गली तेणु शिवजी जो संकट पड़े से भगवान जो नियंत्रणकारी अच्छा भगवान को डाक हरे कृष्णा 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 हरे हरे
हरे राम हरे राम 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 तेणु भगवान आसी आविर्भाव होते गोटे पटु ब्रह्मचारी पर आसगले आज कह बाबा मत भोग मत खाद्य दि शिव चिंता कर मोर ये खाद्य संकट है भगवान चिंता करगवान आउ जन पठे ब्रह्मचारी ठीक अच्छे बस तो खाया चलती पंदर चाहिए तुम के तेणु से बसला पर किसी खाद्य भगवान खाई आचमन करदे अल्प किसी खाई आचमन करदे ये देखी अवशेष देखी आश्चर्य कौन तुम ये बस सांगे सांगे खेल ना कम राकेश गोटे खाई तेनाली जो गोटे पंक्ति में जाना जब आगे खाई बंद करदे आगे खाया कथा नुह तेणु से अवसर से खाद्य को बंद कले तेणु पार्वती संकट मोचन है तेणु तापर अवसर से ठीक अच्छे मुझे खाई सारा गोटे पा दिए पीवाप तेणु भगवान ब्रह्मचारी जो आसते से निज स्वरूप देखे कहले मुझे तुमको पा प्रदान करी एवं बर्तन पीओना से पीब तेणु ये संवर्तन मेघ जो दृष्टि करते से सब दृष्टि को से जल सब भगवान स्मरण कले ऋषि को तेनाली से सब पान करदे जिते वर्षा है सात दिन काल से तो पूरा बढ़ी जाता कहीं मेच नहीं कड़े गला से जल ना ये भाव से ऋषि सब पान करते तेनाली भाव शास्त्र अनुसार सब भगवान कहे से कथा जो मैंने सात्विक श्रद्धा रही देवता मान पूजा करेंगे जदंति सात्विक देवान जो मैंने आदर्शिक श्रद्धा रही कौन प्रेत भूत राक्षस पूजा करेंगे जदंति सात्विक देवान यक्ष रक्षा राजसा भेद भूत प्रेत गणस्थान जदंती सामसा जना यक्ष राक्षस मान पूजा करेंगे आदर्शिक व्यक्ति मैंने भूत प्रेत मान पूजा करेंगे तामसिक व्यक्ति मैंने किसी वर्णना करेंगे किन्तु जो मैंने शास्त्र विधि उत्सर्ग अनुसरण नक पूजा करती आश्री मताबिल पर आज भगवान कहते प्रथम जो मैंने शास्त्र विधि अनुसरण कर कार्य करता कहतापर भगवान कहे तान विधि असुरा निश्चय जो मैंने असुर स्वभाव व्यक्ति से शास्त्र विधि अनुसरण नक पूजा करते तेणु आम देखा जे प्राय जो विभिन्न प्रकार पूजा पद्धति सब रही विभिन्न प्रकार रही विशेष ओडिशा गोटे शास्त्र रही विधि रही लक्ष्मी पूजा करा शास्त्र विधि नुह आशीर्वाद शास्त्र मैंने प्रश्न पचारे भक्तिगुरु नारायण शर्मा कहते जो लक्ष्मी पुराण अच्छे से ठीक कथा कि नहीं लक्ष्मी जब ऋषि जीवे जगन्नाथ को विद्यालय लक्ष्मी देवी जो प्राप्त होती संपद प्राप्त होती के प्राप्त होती भगवान सबकि संपद मालिक लक्ष्मी सहस्र सदसम ब्रह्मसेमान ब्रह्म संहिता ब्रह्मा कौशन कथा गोटे लक्ष्मी कौन अच्छे लक्ष लक्ष लक्ष्मी भगवान सेवा करसभी भाव में ना संभ्रम सहकार भय सहकार सेवा कर लक्ष्मी सहस्र सतसंग ब्रह्मसेव्य मां से गोविंद महापुरुष से भगवान षडेश्वर पूर्ण से कितु आम ओडार स्त्री लोक मैंने विजय भगवान मार्गदर्शन मैं सब गुरुवार लक्ष्मी पूजा करेंगे लक्ष्मी पूजा
करेंगे
प्रकृत अहमृत शास्त्र नुह अहमृत शास्त्र नुह विरोध करा जाती ना गोटे लक्ष्मी जब रागिगले कौन है जगन्नाथ कौन भी करी तर से किए जी भगवान प्रभुपाद महाराज कहती आम कत संप्रदाय रही कहती दरिद्र नारायण नारायण के दरिद्र हे नारायण सब लक्ष्मी प्रति नारायण के दरिद्र दरिद्र के नारायण भगवान के बेले सदस्य पूर्ण विहीन हो पारे ना जे सदस्य पूर्ण नुह से भगवान नुह तेणु गोटे लक्ष्मी कौन जदि लक्ष लक्ष्मी जब भगवान विरक्त है तथा भगवान सफल आगे ना भगवान ତେଣୁ ସିଏ ହେଉଛନ୍ତି ଭଗବାନ, ଇଏ ହେଉଛି ଭଗବତା ଭଗବାନଙ୍କର। କିନ୍ତୁ ମନ ଇଚ୍ଛା ଏସବୁ ଜିନିଷ ଲକ୍ଷ୍ମୀ ପୁରାଣ ଯୋଉ ରହିଛି, ଆମେ ମହାରାଷ୍ଟ୍ର କହିଲେ ଏଇଟା ପ୍ରକୃତ ଅନୁଭୂତି ଶାସ୍ତ୍ର ନୁହଁ, ବହୁତ ଶାସ୍ତ୍ର ରହିଛି ବର୍ତ୍ତମାନ ପଢ଼ୁଛନ୍ତି ଲୋକମାନେ, ଶାସ୍ତ୍ର ଗୁଡ଼ିକ କହିକି ପଢ଼ୁଛନ୍ତି, କିନ୍ତୁ ସେଇଟା ଅନୁଭୂତି ଶାସ୍ତ୍ର ନୁହଁ। ଅନୁମୋଦ ଶାସ୍ତ୍ର ଯୋଉଟା ରହିଛି ଆମର ବ୍ୟାସଦେବ ଯୋଉ ଶାସ୍ତ୍ର ରଚନା କରିଛନ୍ତି ସେଇଟା ହେଉଛି ଅନୁମୋଦ ଶାସ୍ତ୍ର, ଆମର ଆଚାର୍ଯ୍ୟମାନେ କହିଛନ୍ତି। ଏ ଯୋଉ ବିଭିନ୍ନ ପୁରାଣ ମାନ ସବୁ ରହିଛନ୍ତି, ବେଦ, ଉପନିଷଦ, ମହାଭାରତ ଏବଂ ଏସବୁ ହେଉଛି ଅନୁମୋଦ ଶାସ୍ତ୍ର। ଆକୁ ଯୋଉ ଶାସ୍ତ୍ର ବିରୋଧ କରୁଛି ସେଇଟା ଅନୁମୋଦ ଶାସ୍ତ୍ର ନୁହଁ। ତେଣୁ ଭଗବାନଙ୍କର ଉପରେ ଯଦି କ୍ରୋଧ କରେ ଲକ୍ଷ୍ମୀ, ତାହେଲେ ଭଗବାନ ଯଦି ଐଶ୍ୱର୍ଯ୍ୟସୀନ ହେଇଯିବେ ତାହେଲେ ସେ କି ହବ? କିନ୍ତୁ ଯାହା ହଉ ଓଡ଼ିଶାରେ ଆମର ଚାଲିଛି, ସେଇଟା ପରମ୍ପରାରେ ଚାଲିଛି, ଏସବୁ ପାଳନ କରୁଛନ୍ତି। ଲକ୍ଷ୍ମୀ ଦେବୀ ଆମର ବର୍ଣ୍ଣନା କରିଛନ୍ତି, ଲକ୍ଷ୍ମୀ ଦେବୀ ସ୍ୱୟଂ ଭଗବାନଙ୍କର ବିଷୟରେ ତାଙ୍କର ଭଗବତ କଥା ପ୍ରତିପାଦିତ କରିଛନ୍ତି। ଭାଗବତ ଅଷ୍ଟମ ସ୍କନ୍ଧରେ ଭଗବାନଙ୍କର ଭଗବତ ମାନେ ପ୍ରତିପାଦିତ କରିଛନ୍ତି ଲକ୍ଷ୍ମୀ ଦେବୀ। ସମୁଦ୍ର ମନ୍ଥନ ହଉଥିଲା, ଲକ୍ଷ୍ମୀ ଦେବୀ ବାହାରିଲେ ସେତେବେଳେ ସମୁଦ୍ର, ତେଣୁ ସେଠି ଲକ୍ଷ୍ମୀ ଦେବୀଙ୍କର ଯୋଉ ରୂପ ଦେଖି ସମସ୍ତେ ତାଙ୍କ ପ୍ରତି ଆକର୍ଷିତ ହେଇଯାଇଛନ୍ତି। ସେଠି ଭଗବାନ ସ୍ୱୟଂ ରହିଛନ୍ତି, ଅଜିତ ଭଗବାନ ରହିଛନ୍ତି। ଏଇ ସପ୍ତମଙ୍କର ସମର ଘଟଣା ଏଇଟା, ଏଇ ଲୀଳାଟି ହେଇଥିଲା ସପ୍ତମଙ୍କ ସମୟରେ, ଏଇ ଷଷ୍ଠମନ ପୂର୍ବ ମନ ଚାକ୍ଷୁଷଙ୍କ ସମୟରେ ହେଇଥିଲା ଘଟଣା, ସମୁଦ୍ର ମନ୍ଥନ ଲୀଳା। ତେଣୁ ଯେତେବେଳେ ଲକ୍ଷ୍ମୀ ବାହାରିଲେ, ଦେବତା ରାକ୍ଷସ ଅସୁର ଯେତେ କିନ୍ନର ଯେତେ ସବୁ ରହିଛନ୍ତି ବିଦ୍ୟାଧର ଇତ୍ୟାଦି, ସମସ୍ତେ ତାଙ୍କ ରୂପ ଦେଖି ଆକର୍ଷିତ ହେଇଗଲେ। ତେଣୁ ସେହି ସମୟରେ ଗୋଟେ ସ୍ୱୟମ୍ବର ହେଲା, ଲକ୍ଷ୍ମୀ ଦେବୀଙ୍କର ସ୍ୱୟମ୍ବର ହେଲା। ଇନ୍ଦ୍ରଦେବ ଗୋଟେ ସୁନ୍ଦର ଆସନ ଆଣିକି ଦେଲେ, ପ୍ରଦାନ କଲେ ଲକ୍ଷ୍ମୀଦେବୀଙ୍କୁ, ଏବଂ ବରୁଣଦେବ ତାଙ୍କୁ ସବୁ ବସ୍ତ୍ର ପ୍ରଦାନ କଲେ, ବିଭିନ୍ନ ଦେବତାମାନେ ତାଙ୍କୁ ସବୁ ଅଳଙ୍କାର ପ୍ରଦାନ କଲେ। ଏଭଳି ଭାବରେ ଅଭିଷେକ ହେଲା ପରେ ଲକ୍ଷ୍ମୀଦେବୀ ତାଙ୍କର ସୁନ୍ଦର ତାଙ୍କର ବରକୁ ନିର୍ଣ୍ଣୟ କରୁଛନ୍ତି, କିଏ ତାଙ୍କର ବର ହେବେ। ତିନୋଟି ସମୟରେ ଲକ୍ଷ୍ମୀଦେବୀ ଭଗବାନଙ୍କ ଭଗବତ ପ୍ରତିପାଦନ କରିଛନ୍ତି। ତେଣୁ ସେ କହୁଛନ୍ତି, ନୂନମ ତପୋଜସ୍ୟ ମନୁ ନିର୍ଦ୍ଦୟ ଜ୍ଞାନ ପ୍ରତିତର୍ଚ୍ଚନ ସଂଗବର୍ଜିତ କଶ୍ଚିନ୍ ମହାଦର୍ଶନ କାମ ନିର୍ଦ୍ଦୟ ସ ଈଶ୍ୱର କି ପରତ ବିକାଶ୍ରୟ। ସବୁ ଦେବତାତ୍ରୀ ଆରମ୍ଭ କରି ମୁନି ଋଷି ସମସ୍ତଙ୍କର ସେ ବିଚାର କରିଛନ୍ତି। ତିନୋଟି ଶ୍ଳୋକରେ ଭଗବାନ ଭଗବତା ଲକ୍ଷ୍ମୀଦେବୀ ପ୍ରତିପାଦିତ କରିଛନ୍ତି। ତେଣୁ ସେ କହୁଛନ୍ତି ଯେ ବହୁତ ତପସ୍ୟାକାରୀ ରହିଛନ୍ତି, ନୂନା ତପୋଦର୍ଶନ ମନୁ ନିର୍ଦ୍ଦୟ, ଯେମିତି ଦୁର୍ଭାଷା କଥା ତାଙ୍କର ମନେ ପଡ଼ିଲା। ଦୁର୍ଭାଷା ବହୁତ ତପସ୍ୟା କରିଛନ୍ତି, ବହୁତ ସିଦ୍ଧିପ୍ରାପ୍ତ ହୋଇଛନ୍ତି। କୁନ୍ତୀଦେବୀଙ୍କୁ ଦେଇଥିଲେ ଗୋଟେ ମନ୍ତ୍ର, ତୁମେ ଯାହାକୁ ସ୍ମରଣ କରିବ ସେ ଆସି ପହଞ୍ଚିବେ। କୁନ୍ତୀଦେବୀ ସେ ମନ୍ତ୍ରକୁ ପରୀକ୍ଷା କରିବା ପାଇଁ ଧର୍ମରାଜଙ୍କୁ ସ୍ମରଣ କରିଥିଲେ। ତେଣୁ ସୂର୍ଯ୍ୟଦେବଙ୍କୁ ସ୍ମରଣ କରିଥିଲେ, ତେଣୁ ସେ ସମୟରେ ସେ ଗୁରୁପୁତ୍ର ପ୍ରାପ୍ତ ହେଲେ, କର୍ଣ୍ଣ ସୂର୍ଯ୍ୟଙ୍କ ପୁତ୍ର, କର୍ଣ୍ଣ ସୂର୍ଯ୍ୟପୁତ୍ର ପ୍ରାପ୍ତ ହେଲେ, ସେ ପରୀକ୍ଷା କରିବା ପାଇଁ ସେ ଦେଖିଥିଲେ ପରୀକ୍ଷା। ଏତେ ରହିଛି ତାଙ୍କର ଶକ୍ତି, ଦେବାସାଙ୍କର କେତେ ତପସ୍ୟା କରୁଛନ୍ତି, ଏତେ ଶକ୍ତି ପ୍ରାପ୍ତ ହୋଇଛନ୍ତି, କିନ୍ତୁ କ'ଣ ହବ? ନୂନ ତପଦେଶ ମନ ନିର୍ଦ୍ଦୟ, କ୍ରୋଧକୁ ସମ୍ବରଣ କରିପାରୁନାହାନ୍ତି। ଗଲେ ଏତେ ବଡ଼ ଋଷି ରହିଛନ୍ତି, ବିରାଟ ବଡ଼ ଋଷି, ବହୁତ ସିଦ୍ଧି ରହିଛି ତାଙ୍କର। ଏ ଯୋଉ ରହିଛନ୍ତି ସୂର୍ଯ୍ୟବଂଶରେ ରାଜା ଅମରୀଶ ମହାରାଜ, ତାଙ୍କର ବହୁତ ଦଶ ରହିଛି ଅମରୀଶ ମହାରାଜଙ୍କର, ତାଙ୍କର କିଛି ଏସବୁ ତପସ୍ୟା ନାହିଁ, ବା ଏସବୁ ଯୋଉ ରହିଛି ଅଷ୍ଟାଙ୍ଗ ଯୋଗ ସବୁ ଏସବୁ ସେ ଆଚରଣ କରୁନାହାନ୍ତି। ତେଣୁ ସେ ଭାବୁଛନ୍ତି ଇଏ ଗୋଟେ କ'ଣ ବଡ଼ ଭକ୍ତ, ଇଏ କ'ଣ ମୋଠୁ ବଡ଼, ଏଭଳି ଭାବେ ତାଙ୍କର ରହିଛି ଧାରଣା। ତେଣୁ ଗରିବ ଯାଇ ପହଞ୍ଚିଲେ, ଅମରୀଶ ମହାରାଜଙ୍କ ପାଖରେ ପହଞ୍ଚିଲେ, ବୃନ୍ଦାବନରେ ଏକାଦଶୀ ବ୍ରତ ପାଳନ କରୁଥିଲେ। ତା ପରଦିନ ସକାଳେ ଦ୍ୱାଦଶୀରେ ଯାଇ ପହଞ୍ଚିଗଲେ, ଅମରୀଶ ମହାରାଜ ଦାନ ଧର୍ମ ଇତ୍ୟାଦି ସରି ଯେତେବେଳେ ପାଳନ କରିବାକୁ ପହଞ୍ଚନ୍ତି, ସେହି ସମୟରେ ଆସି ପହଞ୍ଚିଲେ ଦୁର୍ଗାଶମିନୀ, ତାଙ୍କୁ ସେ ଅନୁରୋଧ କଲେ, କହିଲେ ଆପଣ ମଧ୍ୟ ଆସି ଖାଦ୍ୟ ଗ୍ରହଣ କରନ୍ତୁ। ତେଣୁ ଦୁର୍ଗାଶମିନୀ ଯେତେବେଳେ ଯାଇଛନ୍ତି ସ୍ନାନ କରିବା ପାଇଁ, ଯମୁନାପୁର ନଦୀରେ ସ୍ନାନ କରି ଜାଣିଛନ୍ତି, ଡେରି କରୁଛନ୍ତି, ଦେଖିବା କ'ଣ କହିବ ଅମରୀଶ। ଅମରୀଶ ମହାରାଜ ଦେଖିଲେ ସମୟ ପଳେଇ ଯାଉଛି, କାରଣ ତିଥି ହେଇଯାଉଛି, ଆମର ଯଦି ବର୍ତ୍ତମାନ ସ୍ନାନ ଆଳତି ହେବ ଆମର ସମୟ ସରିଯିବ, ଆମ କଥାକୁ ସେତିକି ସାରିବାକୁ ପଡ଼ିବ। ଯାହା ହେଉ ତେଣୁ ଅମ୍ବରୀଶ ମହାରାଜ ପଚାରିଲେ ବ୍ରାହ୍ମଣମାନଙ୍କୁ କ'ଣ କରାଯିବ, ସଙ୍କଟ ଧର୍ମ ସଙ୍କଟ, ଶାସ୍ତ୍ରବିଧି ଉତ୍ସର୍ଯ୍ୟ, ଶାସ୍ତ୍ର କ'ଣ କହୁଛନ୍ତି, ଏଭଳି ପରିସ୍ଥିତିରେ ଯଦି ଆମେ ଠିକ୍ ଟାଇମ୍ରେ ପାଳନ ନ କରିବା ତାହେଲେ ଏକାଦଶ ବିଧି ଭଙ୍ଗ ହୋଇଯିବ। ଯଦି ଆମେ ପାଳନ କରିଦେବା, ଆମର ଅତିଥି ଆସିଛନ୍ତି ତାଙ୍କୁ ଖାଦ୍ୟ ନ ଦେଇକି ଆମେ ଯଦି ଗ୍ରହଣ କରିଦେବା ତାହେଲେ ସେ ଗୋଟେ ଭୁଲ ହୋଇଯିବ। ତାହେଲେ ଶାସ୍ତ୍ର କ'ଣ କହୁଛନ୍ତି ଏ ପରିସ୍ଥିତିରେ ଆମରି ସେମାନେ ପଚାରିଲେ ବ୍ରାହ୍ମଣମାନଙ୍କୁ, ବ୍ରାହ୍ମଣମାନେ କ'ଣ କହିବେ, ବ୍ରାହ୍ମଣ ପଡ଼ିଗଲେ ଏଇ ଧର୍ମ ସଙ୍କଟ, ଏ କ'ଣ ଧର୍ମ ସଙ୍କଟ, କ'ଣ କରିବେ, ଶାସ୍ତ୍ର ଏହା କହୁଛି କିନ୍ତୁ ଏଇଟା କଲେ ଏଇଟା ହେବ, ଅସୁବିଧା ହେବ, କ'ଣ କରାଯିବ। ତେଣୁ ମହାଜନ ମାନେ ସେଟାକୁ ନିର୍ଣ୍ଣୟ କରିବେ କୋଉଟା ଧର୍ମ। ଧର୍ମ ସେ ତତ୍ତ୍ୱ ନିହିତ ଗୁହାୟା, ଧର୍ମ ତତ୍ତ୍ୱ ବହୁତ ଗଭୀର ତତ୍ତ୍ୱ, ଏତେ ସହଜରେ ଜଣେ ଜାଣିପାରିବେ ନାହିଁ। ତେଣୁ ମହାଜନ ଯେନ କଥା ସେ ପନ୍ଥା, ମହାଜନ ମାନେ ଧର୍ମକୁ ନିର୍ଣ୍ଣୟ କରିଛନ୍ତି, ତେଣୁ ବ୍ରାହ୍ମଣ ମାନେ କ'ଣ କରିବେ, ନିର୍ଣ୍ଣୟ କରିବେ। ଅମ୍ବରୀଶ ମହାରାଜ ଜଣେ ଭଗବାନଙ୍କ ଭକ୍ତ, ଶୁଦ୍ଧ ଭକ୍ତ, ତେଣୁ ସିଏ କହିଲେ ଦେଖନ୍ତୁ ଆମେ ଯଦି ଜଳ ପାନ କରିବା, ଜଳଟା ଆହାରରେ ଯିବ, ନିରାହାରରେ ଯିବ, ଜଳଟା ଆହାରରେ ଯିବ, ଜଳ ପାନ କରିଛି କିନ୍ତୁ ନିରାହାରରେ ମଧ୍ୟ ଯିବନି, ଜଳ ପାନ କରାଯାଇଛି। ତେଣୁ ସେ ସେହି ସମୟରେ କ'ଣ ସେ ଜଳ ତୁଳସୀ ପାନ କଲେ, ଏଇଭଳି ଭାବରେ ଏକାଦଶୀ ବ୍ରତକୁ ସେ ରକ୍ଷା କଲେ। କିନ୍ତୁ ଯଦି କହିବା ତାଙ୍କର ଅତିଥି ଆସିଲେ ସେ ନ ଖାଇ କେମିତି ଖାଇବେ, ଏଇଟା ଖାଇବା ଖାଦ୍ୟରେ ଯିବନି, ଏଇଟା ଅନାହାରରେ ପ୍ରତି ଯିବ, ଜଳାହାର ଏଇଟା ଖାଦ୍ୟ ନୁହଁ। କିନ୍ତୁ ଦୁର୍ବାସମାନେ ବହୁତ କ୍ରୋଧ ପ୍ରକାଶ କରିଛନ୍ତି, ଜାଣିଗଲେ ତପସ୍ୟା ବଳରେ ସେ ଆସି ଏତେ କ୍ରୋଧୀ ହେଇକି ହେଇଗଲେ ଯେ ସାଙ୍ଗେ ସାଙ୍ଗେ ତାଙ୍କର ଗୋଟେ ଜଟା ଛିଡ଼େଇକି ପକେଇଦେଲେ, କୃତିଆ ରାକ୍ଷସ ନିର୍ମାଣ କରିଦେଲେ। ତେଣୁ ସେ କୃତିଆ ରାକ୍ଷସ ଗୋଟେ ଅଗ୍ନି ସ୍ୱରୂପ ଆସି ଜାଳିଦେବା ପାଇଁ ଆସିଥିଲା ଅମ୍ବରୀଶ ମହାରାଜଙ୍କୁ, କିନ୍ତୁ ଅମ୍ବରୀଶ ମହାରାଜ ଭଗବାନ ଯେ ଭକ୍ତ, ସେ କେବେ ଭୟ ତାଙ୍କର ନାହିଁ, ସାକ୍ଷାତ ମୃତ୍ୟୁ ଦେଖି ମଧ୍ୟ ସେ ଗୋଟିଏ ଗୋଟିଏ ପଦବୀ ଘୁଞ୍ଚେଇ ନାହାନ୍ତି। ଭଗବାନଙ୍କୁ ପ୍ରାର୍ଥନା କରିବୁ ରକ୍ଷା କର ବୋଲି ପ୍ରାର୍ଥନା କରିନାହାନ୍ତି, କିନ୍ତୁ ଭଗବାନ ତାଙ୍କର ଭକ୍ତଙ୍କୁ ସବୁବେଳେ ରକ୍ଷା କରନ୍ତି। ସେଥିପାଇଁ ଭଗବତ ନବମଧ୍ୟରେ ଭଗବାନ କହିଲେ, କୌତେୟ ପ୍ରତି ଯାହି ନମେ ଭକ୍ତ କନସ୍ୱତୀ, ହେ କୌତି ପୁତ୍ର ତମେ ଘୋଷଣା କର, ଭଗବାନ ନିଜେ ଘୋଷଣା ନ କରି ତାଙ୍କର ଭକ୍ତ ମାଧ୍ୟମରେ ଘୋଷଣା କରେ, କାହିଁକି ନା ଭଗବାନଙ୍କର ଦରକାର ପଡ଼େ ନିଜ ପ୍ରତିଜ୍ଞାକୁ ଭଙ୍ଗ କରିଦିଅନ୍ତି, କିନ୍ତୁ ତାଙ୍କର ଭକ୍ତଙ୍କ ପ୍ରତିଜ୍ଞାକୁ ଭଙ୍ଗ କରନ୍ତି ନାହିଁ। ସେଥିପାଇଁ ସେ କହିଲେ ଭଗବତ ନବମଧ୍ୟରେ, ଅର୍ଜୁନ କୌତେୟ ପ୍ରତି ଯାହି ନମେ ଭକ୍ତ କନସ୍ୱତୀ, ମୋର ଭକ୍ତର କେବେ ବିନାଶ ନାହିଁ। ତେଣୁ ସାଙ୍ଗେ ସାଙ୍ଗେ ଭଗବାନଙ୍କ ସୁଦର୍ଶନ ଚକ୍ର ଆସି ଜାଣିଦେଲେ, ସେ କୃତିଆ ରାକ୍ଷସ ଜାଣିଦେଲେ ଏବଂ ଦୁର୍ବାସା ପଛରେ ଧାଇଁଲେ। ତେଣୁ ଦୁର୍ବାସା ନିଜ ପ୍ରାଣ ରକ୍ଷା କରିବା ପାଇଁ ଧାଇଁଲେ, ଚାରିଆଡ଼େ ଧାଇଁଲେ, ବିଶ୍ୱର ଚାରିଆଡ଼େ ଧାଇଁଲେ, 14 ବ୍ରହ୍ମାଣ୍ଡକୁ ଧାଇଁଲେ, ଗର୍ଭଧର ଜଳାରେ ପ୍ରବେଶ କଲେ, ବ୍ରହ୍ମ ଲୋକ ଯାଇ ପହଞ୍ଚିଲେ, ଶିବଲୋକ ଶିବଙ୍କର ଅଂଶରେ ଆସୁଛନ୍ତି ଦୁର୍ବାସା, ମନୁଷ୍ୟଙ୍କ ପୁତ୍ର ସେ ବ୍ରହ୍ମ ବି ରକ୍ଷା କରିପାରିଲେ ନାହିଁ, ଶିବ ବି ରକ୍ଷା କରିପାରିଲେ ନାହିଁ। ଶିବ ବି କହିଲେ, ଦେଖ ଦୁର୍ବାସା ତମେ ଯାଅ, ଯାହାଙ୍କର ଏ ଚକ୍ର ତାଙ୍କ ପାଇଁ ଯାଅ, ବୈକୁଣ୍ଠ ଲୋକକୁ ଯାଅ। ତେଣୁ ଭଗବାନ ପାଖରେ ଯାଇ ପହଞ୍ଚିଲେ, କ୍ଷମା ପ୍ରାର୍ଥନା କଲେ, ଭଗବାନ ପାଇଁ ମୁଁ ତୁମେ ରକ୍ଷା କରିପାରିବି ନାହିଁ, ମୋର ଭକ୍ତ ମୋର ଶରଣରେ ଗଲେ ତମେ ରକ୍ଷା ପାଇବ, ନହେଲେ ମୁଁ ରକ୍ଷା କରିପାରିବି ନାହିଁ। ତେଣୁ ପୁଣି ଆସିଲେ ଅମ୍ବରୀଶଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ, ତାପରେ ଯାଇ ରକ୍ଷା ପାଇଲେ। ଏତେ କ୍ରୋଧୀ ସେ କଥା ଲକ୍ଷ୍ମୀଦେବୀ କହୁଛନ୍ତି, ନୁହଁ ତପସ୍ୟା ନ ମନୋରଜା, ଏତେ ତପସ୍ୟା ଥିଲେ କ'ଣ ହେବ, କ୍ରୋଧକୁ ନିୟନ୍ତ୍ରଣ କରିପାରୁନାହାନ୍ତି। ସେଭଳି ଭାବରେ ଜ୍ଞାନଙ୍କ ଚିତ୍ତାର୍ଚ୍ଚନ ସଂଗବର୍ଦ୍ଧିତ, ବହୁତ ଜ୍ଞାନୀ ବ୍ୟକ୍ତି ଅଛନ୍ତି, ଅଶୋକାଚାର୍ଯ୍ୟ ଭଳି ବହୁତ ଜ୍ଞାନୀ ରହିଛନ୍ତି। ଭଗବତରେ ଭଗବାନ କହିଛନ୍ତି ଯେ କବି ନାମ କୃଷ୍ଣା କବି, ଜ୍ଞାନୀ ମହାପୁରୁଷ ମୁଁ ହେଉଛି ଶୁକ୍ରାଚାର୍ଯ୍ୟ, ଏତେ ବଡ଼ ଜ୍ଞାନୀ ସିଏ, ମୃତ୍ୟୁ ସଞ୍ଜୀବନୀ ମନ୍ତ୍ର ତାଙ୍କ ପାଖରେ ଅଛି, କିନ୍ତୁ କ'ଣ ହେବ ନା ସଂଘ ବର୍ଜିତ, ଅସୁରମାନଙ୍କ ସହିତ ସଂଘ ରହିକରି ଅସୁରମାନଙ୍କୁ ବି ଭଗବାନ ବିରୁଦ୍ଧରେ ଲଗେଇଛନ୍ତି, ପଢ଼ାଉଛନ୍ତି। ବଡ଼ିକୁ କହିଦେଲେ ନା, ସେ ହେଉଛନ୍ତି ଭଗବାନ ବିଷ୍ଣୁ, ତାଙ୍କୁ ଦିଅ ନା, ତାଙ୍କୁ ଦିଅ ନା, ତାଙ୍କୁ ଦିଅ ନା। ଏଇଭଳି ଭାବରେ ଜ୍ଞାନ ପ୍ରତିତ ସଂଘ ବର୍ଜିତ କଶ୍ଚିନ୍ ମହାନ ବିଷ୍ଣୁ ନା କାମ ନିର୍ଜୟ, ଯେତେ ବଡ଼ ମହାନ ବ୍ୟକ୍ତି ହୁଅନ୍ତୁ ନା କାହିଁକି, ବ୍ରହ୍ମା ସୃଷ୍ଟିକର୍ତ୍ତା ସେ, କିନ୍ତୁ ଯଦି ସୃଷ୍ଟି କଲେ ସରସ୍ୱତୀଙ୍କୁ, ତାଙ୍କର ଏତେ ସୌନ୍ଦର୍ଯ୍ୟ ଦେଖିଲେ ତାଙ୍କ ପ୍ରତି ତାଙ୍କର କାମ ଭାବ ଆସିଗଲା, ତାଙ୍କ ପ୍ରତି ଧାବମାନ ହେଲେ ସେ କଥା ରଖନ୍ତି କହୁ କଶ୍ଚିତ ମହାପୁରୁଷ କାମ ନିର୍ଦ୍ଧ ସେ କି ମହାନ ବ୍ୟକ୍ତି ଯିଏ କାମକୁ ନିୟନ୍ତ୍ରଣ କରିପାରି ନାହାନ୍ତି ଏବଂ ସ ଈଶ୍ୱର କି ପରକ ପ୍ରକାଶରେ ଇନ୍ଦ୍ର କି ଈଶ୍ୱର ଯେତେବେଳେ ଅସୁରମାନେ ତାଙ୍କ ଭିତରେ ଲଢ଼େଇ କରୁଛନ୍ତି ସେତେବେଳେ ସେ ଭଗବାନଙ୍କ ଶରଣ ଯାଉଛନ୍ତି, ଉପେନ୍ଦ୍ରଙ୍କ ଶରଣ ଯାଇ ରକ୍ଷା ପାଉଛନ୍ତି। ତେଣୁ ଏହିଭଳି ଭାବରେ ଲକ୍ଷ୍ମୀଦେବୀ ସମସ୍ତଙ୍କୁ ବିଚାର କଲା ପରେ ଅନ୍ତିମରେ ଦେଖିଲେ ଜଣେ ଅଛନ୍ତି ଯାହାଙ୍କର କୌଣସି ତ୍ରୁଟି ନାହିଁ, ସବୁ ଗୁଣ ସବୁ ରହିଛି, କୌଣସି ଦୋଷ ନାହିଁ, ସେ ସବୁ ଭଗବାନ। କିନ୍ତୁ ସମସ୍ତଙ୍କ ଦୋଷ ବାଛି ବାଛି ଭଗବାନ ମଧ୍ୟ ଲୋକ ଦୋଷ ବାଛିଦେଲେ। କୌଣସି ଦୋଷ ନା ଯଦିଓ ସବୁକିଛି ତାଙ୍କର ଅଛି କିନ୍ତୁ ସେ ମୋତେ ଚାହୁଁନାହାନ୍ତି, ନ କାଙ୍କ ଦେହି ମା ମୋତେ ସେ ଚାହୁଁନାହାନ୍ତି। ଲକ୍ଷ୍ମୀଦେବୀ ନିଜେ କଥା କହିଛନ୍ତି, ଆମେ ଲକ୍ଷ୍ମୀପୁରାଣ ପାଠ କରୁଛେ ଲକ୍ଷ୍ମୀଦେବୀ ତାଙ୍କ ଉପରେ ରାଗିକି ପଳେଇ ଯାଉଛନ୍ତି, କିନ୍ତୁ ଏଠି ଲକ୍ଷ୍ମୀଦେବୀ କହୁଛନ୍ତି ସେ ମୋତେ ନ ଚାହିଁଲେ ମଧ୍ୟ ମୁଁ ତାଙ୍କୁ ମୋର ପତି ରୂପେ ବରଣ କରିବି। ତେଣୁ ଏହିଭଳି ଭାବରେ ସେ ବିଭିନ୍ନ ପ୍ରକାର ଶାସ୍ତ୍ର ଅନୁସାରେ ତଥାଗତ ଶାସ୍ତ୍ର ଅନୁଭୂତ ଶାସ୍ତ୍ର ନୁହଁ, କୋଉଟା ଶାସ୍ତ୍ର ପ୍ରକୃତ ଶାସ୍ତ୍ର ଅନୁଭୂତ ଶାସ୍ତ୍ର ଏଇଟା ଜାଣିବା ପାଇଁ ମଧ୍ୟ ପଡ଼ିବ, ସବୁ ଶାସ୍ତ୍ର ଯେ ଅନୁଭୂତ ଶାସ୍ତ୍ର ତା ନୁହଁ। ତେଣୁ ଆମେ ସାଧୁ ଶାସ୍ତ୍ର ଗୁରୁ ଏ ତିନୋଟି ଜିନିଷକୁ ଜାଣିଲେ ଆମେ ପ୍ରକୃତ ଶାସ୍ତ୍ର ଅନୁସାରେ କାର୍ଯ୍ୟ କରିପାରିବା। ତେଣୁ ବର୍ତ୍ତମାନ ଆମର କଥାକୁ ବିଶ୍ରାମ ଦେବା, ବିଶ୍ରାମ ଦେବା ପୂର୍ବରୁ ଆପଣ କିଛି ଡାଉଟ୍ ଅଛି ବା କିଛି ସନ୍ଦେହ ଅଛି? ଏଇ ଯୋଉ ମୁଁ କହିଲି ଯୋଉ ଉଦାହରଣ ଦେଇଛି, ଯେତେବେଳେ ରୋହିଣୀ ମା ଦ୍ୱାରକାରେ ବର୍ଣ୍ଣନା କରୁଥିଲେ ଭଗବାନଙ୍କର ବୃନ୍ଦାବନ ଲୀଳା, ସେହି ସମୟରେ ବୃନ୍ଦାବନ ଲୀଳା ବର୍ଣ୍ଣନା କରୁଥିଲା ବେଳେ ସେ ଦ୍ୱାର ଦେଶରେ ସୁଭଦ୍ରା ରହିଥିଲେ ମଝିରେ, ଏବଂ ଦୁଇପଟେ କୃଷ୍ଣ ବଳରାମ ଆସି ଶ୍ରବଣ କରୁଥିଲେ। ତାଙ୍କ ନିଜ କଥା ଶ୍ରବଣ କରି ତାଙ୍କର ମହାଭାବ ପ୍ରକାଶ ଆସିଲା, ମହାଭାବ ସ୍ତର ଆସିଲା। ମହାଭାବ ସ୍ତର ହେଉଛି ପ୍ରେମର ସ୍ତର, ଜଣେ ପ୍ରେମର ସ୍ତରକୁ ଯିବାଟା ଆମର ଏତେ ସହଜ ନୁହଁ। ପ୍ରେମ ସ୍ତରଟା କେଉଁଠି? ଆମର ଭକ୍ତି ସ୍ୱାମୀଙ୍କ ସୁନ୍ଦର ବର୍ଣ୍ଣନା କରାଯାଇଛି, ଆଦୌ ଶ୍ରଦ୍ଧା ତଥା ସାଧୁ ସଙ୍ଗ ତଥା ଭଜନ କ୍ରିୟା ଅନର୍ଥ ନିବୃତ୍ତି ଇଚ୍ଛା। ଆମର ଏହି ଶ୍ରଦ୍ଧା ବିଷୟରେ ଆସିଲା, ଏହି ପ୍ରଥମ ହେଉଛି ଶ୍ରଦ୍ଧା। ତେଣୁ ସେହି ଶ୍ରଦ୍ଧାରେ ଜଣେ ସାଧୁ ସଙ୍ଗ କରୁଛି, ଆଦୌ ଶ୍ରଦ୍ଧା ତଥା ଭଜନ କ୍ରିୟା ସାଧୁ ସଙ୍ଗ, ସାଧୁ ସଙ୍ଗରେ ସେ ଭଜନ କ୍ରିୟା କରୁଛି, ଭଜନ କ୍ରିୟା ଭଗବାନଙ୍କର ନାମ ନେଲେ, ଭଗବାନଙ୍କର ସେବା କଲେ, ଭଗବାନଙ୍କର ଶାସ୍ତ୍ର ଅଧ୍ୟୟନ କଲେ, ଏ ଭଜନ କ୍ରିୟା। ଭଜନ କ୍ରିୟା କଲେ କଣ ହେଉଛି ନା ଅନର୍ଥ ନିବୃତ୍ତି ରହୁଛି, ଅନର୍ଥ ଆମର ବହୁତ ପ୍ରକାର ଅନର୍ଥ ରହିଛି ଯେଉଁଥିପାଇଁ ଆମେ ଭଗବାନଙ୍କୁ ଜାଣିପାରୁ ନାହିଁ। ଯେତେବେଳେ ଅନର୍ଥ ନିବୃତ୍ତି ହେବ ସେତେବେଳେ ସେ ପରମାର୍ଥିକ ସ୍ତରରେ ଗୋଟିଏ ଗୋଟିଏ ପାହାଚ ଆଗ୍ରସର ହେବେ। ପ୍ରଥମେ ହେଉଛି ନିଷ୍ଠା ସ୍ତର, ଦେଶା ନିଷ୍ଠା ତୁକା କୃଷ୍ଣ ଟିକେ ଆସିଲା ନା, ଏଇ ନିଷ୍ଠା ହେଉଛି ସେଇଟା। ଯେତେବେଳେ ଅନର୍ଥ ନିବୃତ୍ତି ହେବ ସେତେବେଳେ ସେ ନିଷ୍ଠା ସ୍ତରକୁ ଆସିବ, ତାପରେ ଆସିବ ରୁଚି, ତାପରେ ଆସିବ ଆସକ୍ତି, ତାପରେ ଆସିବ ଭାବ, ତାପରେ ହେଉଛି ପ୍ରେମ। ଏତିକି ପାହାଚ ଗଲେ ଜଣେ ପ୍ରେମ ପ୍ରାପ୍ତ ହେବ। ପ୍ରେମର ଉର୍ଦ୍ଧ୍ୱରେ ପୁଣି ରହିଛି ସ୍ନେହ, ମାନ, ପ୍ରଣୟ, ରାଗ, ଅନୁରାଗ, ଭାବ, ମହାଭାବ। ତେଣୁ ଏହି ମହାଭାବ ସ୍ତରକୁ ଯେଉଁମାନେ ଯାଇଛନ୍ତି ସେ ସ୍ତରର ଲକ୍ଷଣ ହେଉଛି ଏଇଟା, ଚକ୍ଷୁ ବିସ୍ଫାରିତ ହୋଇଯିବ, ହାତ ଗୋଡ଼ ସଙ୍କୁଚିତ ହୋଇଯିବ, ଏ ହେଉଛି ମହାଭାବ ସ୍ତର। ତେଣୁ କୃଷ୍ଣ ବଳରାମ ଏବଂ ସୁଭଦ୍ରା ସେହି ଭଗବାନ କଥା ଶ୍ରବଣ କରି ତାଙ୍କର ସେହି ମହାଭାବ ଅଷ୍ଟସାଥୀକୁ ବିକାର ଆସିଯାଇଛି, ମହାଭାବ ସ୍ତରକୁ ସେ ଆସି ପହଞ୍ଚିଯାଇଛନ୍ତି। ତେଣୁ ସେହି ସ୍ତରରେ ସେ ଏହି ଜଗନ୍ନାଥ ବଳଦେବ ସୁଭଦ୍ରା ରୂପରେ ଆବିର୍ଭାବ ହୋଇଥିଲେ। ନାରଦମୁନି ସେ ସେମାନେ ଆସିକରି ଏହି ରୂପଟି ଦେଖିଦେଇଥିଲେ, ତେଣୁ ନାରଦମୁନି ଦେଖି ଭଗବାନ ପୁଣି ତାଙ୍କର ପୂର୍ବ ରୂପକୁ ଆସିଯାଇଥିଲେ। କିନ୍ତୁ ନାରଦମୁନି ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆପଣ ଏହି ରୂପ ବହୁତ ସୁନ୍ଦର ରୂପ, ଏହି ରୂପ ପୂଜା ପାଆନ୍ତୁ। ତେଣୁ ଭଗବାନ ଏହି ଜଗନ୍ନାଥ ବଳଦେବଙ୍କୁ ସୁନ୍ଦର ରୂପରେ ନୀଳାଦ୍ରିରେ ପୁରୀ ସ୍ଥାନ ପୁରୀ ଜଗନ୍ନାଥ ପୁରୀ ଧାମରେ ଭଗବାନ ପୂଜିତ ହୋଇଛନ୍ତି। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଆନନ୍ଦପୁରୀ ବୈଷ୍ଣବ ଦେଖି ଦାୟୀ ବୋଧ ମାନ ଦେଇ।